ఆకాశవాణి సంవాద పొడుచంతి ఆదిత్య నారాయణ దాస్ ముఖ్య సంవాద ద్విపాక్షిక సహయోగ వృద్ధి నెయ భారత ఇస్రాయెల్ మధ్యరే కేతక బుజామణపత్ర స్వాక్షరిత దుయ దేశ మధ్యరే సంపర్క దృఢ విశ్వాస గణతాంత్రిక మూల్యబోధ ఉపరే పర్యవేసిత కహిలే ప్రధానమంత్రి దేశరు బేఆన అనుప్రవేశకారీ బాహర కరివాకు సర్కార్ ప్రతిశ్రుతిబద్ధ కహిలే స్వరాష్ట్రమంత్రి రాహత్ యోజన అధీనరే దుర్ఘటనాగ్రస్తకు మిళుచి 1,50,000 టంకా పర్యంత చికిత్సా సహాయతా ఇరాన్ ఓ అమెరికా మధ్యరే పరమాణు కార్యక్రమ నే జెనేవాఠారె చాలిచి తృతీయ పర్యాయ ఆలోచనా ఏబం పురుష టి ట్వంటీ విశ్వకప్ క్రికెట్ ప్రతియోగితారే ఆజిర ద్వితీయ మ్యాచ్ భారత ఓ జింబాబ్వె మధ్యరే జారి ବିସ୍ତୃତ ସମ୍ବାଦ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ଆଜି ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି କୃତ୍ରିମ ବୁଦ୍ଧିମତା ମତ୍ସ୍ୟ ପାଳନ କୃଷି ୟୁପିଆଇ ଏବଂ ଭୂକ୍ଷେତ୍ର ତଥା ସାଂସ୍କୃତିକ ଆଦାନ ପ୍ରଦାନ ଆଦି ଏଥିରେ ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଭାରତ ଇସ୍ରାଏଲ୍ର ସମ୍ପର୍କ ଦୃଢ଼ ବିଶ୍ୱାସ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାନବୀୟ ସମ୍ବେଦନଶୀଳତାର ଭିତ୍ତିଭୂମି ଉପରେ ପର୍ଯ୍ୟବେସିତ ବିଭିନ୍ନ ଆହ୍ୱାନରେ ଏହି ବନ୍ଧୁତ୍ୱ ସମୟର କଷଟି ପଥରରେ ପ୍ରମାଣିତ ହୋଇଛି
हमारे संबंध गहरे विश्वास साझा लोकतांत्रिक मूल्यों और मानवीय संवेदनाओं की मजबूत आधारशिला पर आधारित है उस पर स्थापित है हमारे रिश्ते समय की हर कसौटी पर खरे उतरे हैं आज हमने अपनी टाइम टेस्टेड साझेदारी को स्पेशल स्ट्रेटेजिक पार्टनरशिप का दर्जा देने का ऐतिहासिक निर्णय लिया है यह निर्णय दोनों देशों के लोगों की आकांक्षाओं का प्रतिबिंब है
श्री मोदी कहते नववर्ष पूर्वे प्रथम भारतीय प्रधानमंत्री भाव इस्राएल गस्त कर सौभाग्य मिलता आज उभय पक्ष गुरुत्वपूर्ण और आधुनिक प्रजुक्ति विद्या सहभागिता स्थापन नहीं निष्पत्ति ग्रहण कृत्रिम बुद्धिमता क्वांटम और गुरुत्वपूर्ण खनिज पदार्थ भली क्षेत्र में द्विपाक्षिक सहयोग को नूतन गति प्रदान कर इस्राएल यूपीआई व्यवहार नहीं एक चुक्तिनामा स्वाक्षरित श्री मोदी ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଉଭୟ ଦେଶ ନବସୃଜନ ଉପରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛି ଇସ୍ରାଏଲ୍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତା ସୁରକ୍ଷା ନବସୃଜନ ଗବେଷଣା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିଥିଲେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ୍ ଗସ୍ତ ଶେଷ ହେବା ପରିପ୍ରେକ୍ଷୀରେ ଜେରୁଜାଲମ୍ଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କ ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟରତ ଯୁଗ୍ମ କମିଶନକୁ ମନ୍ତ୍ରୀସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମିସ୍ତ୍ରୀ କହିଛନ୍ତି ଶ୍ରୀ ମୋଦିଙ୍କ ଇସ୍ରାଏଲ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ତେଲ୍ ଆଭିଭ୍ଠାରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଜଳ ପରିଚାଳନା କୃଷି ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ସହଯୋଗକୁ ଅଧିକ ବ୍ୟାପକ କରିବା ନେଇ ମତ ବିନିମୟ ହୋଇଛି ଶ୍ରୀ ମିସ୍ତ୍ରୀ କହିଛନ୍ତି ଜେରୁଜାଲମ୍ର ୟାଦ୍ଭାସେମ୍କୁ ଶ୍ରୀ ମୋଦି ଗସ୍ତ କରିବା ସହିତ ହୋଲକାଷ୍ଟର ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜକ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଶ୍ରୀ ମୋଦି ମତ ବିନିମୟ କରିଥିବା ଶ୍ରୀ ମିସ୍ତ୍ରୀ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ବିହାରକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି ଆରାରିଆରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଭାରତ ମାଟିରୁ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଦୃଢ଼ ପ୍ରତିଶ୍ରତିବଦ୍ଧ
ଘୁସପେଟିଓ ସେ ମୁକ୍ତି ସେ ମତଲବ ସିର୍ଫ ମତଦାତା ସୂଚୀ ସେ ନାମ ହଟାନା ନାହିଁ ହମ୍ କୃତ ନିଶ୍ଚୟୀ ହେ କି ଏକ ଏକ ଘୁସପେଟିଏ କୁ ଭାରତ କି ଭୂମି ସେ ଚୁନ ଚୁନ କର ଭାରତ କେ ବାହାର ଭେଜନେ କା କାର୍ଯ୍ୟକ୍ରମ କରେଙ୍ଗେ नरेंद्र मोदी सरकार का ये दृढ़ संकल्प है कि पूरे देश को हम घुसपैठियों से मुक्त करेंगे और ये पूरे सीमांचल क्षेत्र में ये शुरुआत कुछ ही समय में होने जा रही है
स्वराष्ट्र मंत्री कहिछंती अनुप्रवेशकारी को ठरु ମୁକ୍ତି କେବଳ ଭୋଟର ତାଲିକାରୁ ନାମ ହଟାଇବା ମଧ୍ୟରେ ସୀମିତ ରହିବ ନାହିଁ ବରଂ ଦେଶରୁ ବେଆଇନ ଅନୁପ୍ରବେଶକୁ ସମାପ୍ତ କରିବା ପାଇଁ ଏକ ବ୍ୟାପକ ଅଭିଯାନ କରାଯିବ ଶ୍ରୀ ଶାହା ଦୃଢ଼ତାର ସହ କହିଛନ୍ତି ଖୁବ୍ ଶୀଘ୍ର ସୀମାଞ୍ଚଳ ଅଞ୍ଚଳରେ ଏକ କେନ୍ଦ୍ରିତ ପଦକ୍ଷେପ ଆରମ୍ଭ ହେବ ସ୍ୱରାଷ୍ଟ୍ରମନ୍ତ୍ରୀ ବାଂଲାଦେଶ ନେପାଳ ସୀମାରେ ଥିବା କିଶନଗଞ୍ଜ ପୂର୍ଣ୍ଣିଆ ଏବଂ କାଟିହର ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ସଡ଼କ ସୁରକ୍ଷା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଉପରେ ଶ୍ରୀ ଗଡ଼କରୀ ଚିନ୍ତା ପ୍ରକଟ କରିଛନ୍ତି। ନୂଆଦିଲ୍ଲୀରେ ଆଜି ସଡ଼କ ସୁରକ୍ଷା ଉପରେ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି ଭାରତରେ ପ୍ରତି ବର୍ଷ ପ୍ରାୟ 5 ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଛି। ଏହାଫଳରେ 1,80,000 ଲୋକଙ୍କର ମୃତ୍ୟୁ ଘଟୁଛି। ସଡ଼କ ନିର୍ମାଣ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ସରକାର ବର୍ତ୍ତମାନ ଏକ କାର୍ଯ୍ୟଦକ୍ଷତା ଭିତ୍ତିକ ନୀତିକୁ ଆପଣାଇବା ସହିତ ଉତ୍ତରଦାୟିତ୍ୱ ଏବଂ ରାସ୍ତାର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଆର୍ଥିକ ଅଡିଟ୍ ଅପେକ୍ଷା କାର୍ଯ୍ୟଦକ୍ଷତା ଅଡିଟ୍କୁ ପ୍ରାଥମିକତା ଦେଉଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଦେଶର ଅଟୋମୋବାଇଲ୍ ଶିଳ୍ପର ନିୟମ ଏବଂ ମାନକ ସମ୍ପ୍ରତି ବିଶ୍ୱସ୍ତରୀୟ ସଡ଼କ ସୁରକ୍ଷା ମାନକ ସହିତ ସମନ୍ୱୟ ରକ୍ଷା କରୁଛି। ଏହି ଅବସରରେ ଶ୍ରୀ ଗଡ଼କରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରାହତ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି ଯୋଜନା ଅନୁଯାୟୀ ଯେକୌଣସି ବର୍ଗର ସଡ଼କ ଦୁର୍ଘଟଣାର କ୍ଷତିଗ୍ରସ୍ତଙ୍କୁ ଦୁର୍ଘଟଣା ତାରିଖରୁ 7 ଦିନ ମଧ୍ୟରେ 1,50,000 ଟଙ୍କାର ନିଃଶୁଳ୍କ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପରମାଣୁ କାର୍ଯ୍ୟକ୍ରମ ସଂକ୍ରାନ୍ତ ଇରାନ୍ ଓ ଆମେରିକା ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଜେନେଭାଠାରେ ଆଜି ଜାରି ରହିଛି। ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦୁଇଟି ଆଲୋଚନା ଭଳି ଏହି ପର୍ଯ୍ୟାୟରେ ମଧ୍ୟ ଇରାନ୍ ପ୍ରତିନିଧିମଣ୍ଡଳର ନେତୃତ୍ୱ ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏବଂ ଆମେରିକା ପକ୍ଷରୁ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୃଷ୍ଣର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି। ଓମାନର ବୈଦେଶିକ ମନ୍ତ୍ରୀ ବଦର ଆଲବୁ ସାଇଦିଙ୍କ ମଧ୍ୟସ୍ଥତାରେ ଏହି ଆଲୋଚନା ଚାଲିଛି। ନୂତନ ତଥା ସୃଜନଶୀଳ ଚିନ୍ତାଧାରା ଏବଂ ପରିସ୍ଥିତିର ସମାଧାନ ନେଇ ଉଭୟ ପକ୍ଷ ଖୋଲା ମନୋଭାବ ପୋଷଣ କରୁଥିବା ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି। ପଶ୍ଚିମ ଏସିଆରେ ଆମେରିକାର ସାମରିକ ଘାଟି ସମ୍ପର୍କରେ ମଧ୍ୟ ଆଲୋଚନାରେ ମତ ବିନିମୟ ହେଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ବହୁ ଦେଶ ସେମାନଙ୍କର ନାଗରିକମାନଙ୍କୁ ଇରାନ୍ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କୂଟନୀତି ମାଧ୍ୟମରେ ଆହ୍ୱାନର ସମାଧାନକୁ ସେ ପ୍ରାଥମିକତା ପ୍ରଦାନ କରନ୍ତି। ତେବେ ଇରାନ୍ କେବଳ ପରମାଣୁ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଚାହୁଁଛି ବୋଲି ସୂଚନା ଦେଇଛି। ଗୁଗୁଲ୍ ମ୍ୟାପ୍ରେ ପ୍ରାଧିକୃତ ଆଧାର କେନ୍ଦ୍ରଗୁଡ଼ିକୁ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ UIDAI ଏବଂ ଗୁଗୁଲ୍ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ନାଗରିକ ଆଧାର କେନ୍ଦ୍ର ସମ୍ପର୍କିତ ସୂଚନା ସହଜରେ ପାଇପାରିବେ। ମନ୍ତ୍ରଣାଳୟ କହିଛି ଖୁବ୍ଶୀଘ୍ର ଏହି ସୁବିଧାକୁ କାର୍ଯ୍ୟକାରୀ କରାଯିବ। ଦେଶବ୍ୟାପୀ 60,000ରୁ ଅଧିକ ଆଧାର କେନ୍ଦ୍ର ଏବଂ ଆଧାର ସେବା କେନ୍ଦ୍ର ଏହାଦ୍ୱାରା ସମନ୍ୱିତ ହୋଇପାରିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରସାରଣ ଭିତ୍ତିଭୂମି ଏବଂ ନେଟ୍ୱର୍କ ବିକାଶ ଯୋଜନା ଅଧୀନରେ 2,500 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। କର୍ଣ୍ଣାଟକର ଶିବମୋଗାଠାରେ ଆକାଶବାଣୀର ଏକ 10 କିଲୋୱାଟ୍ ଏଫ୍ଏମ୍ ରିଲେ ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ସେ କହିଛନ୍ତି ବିକାଶର ଧାରା ତୃଣମୂଳ ସ୍ତରରେ ପହଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ଏହା ପ୍ରତିଫଳିତ କରୁଛି। ଏହି ଟ୍ରାନ୍ସମିଟର ମାଧ୍ୟମରେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସୂଚନା ଶିକ୍ଷାଗତ ପ୍ରସଙ୍ଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ଏବଂ ପ୍ରସାର ଅଧିକ ବ୍ୟାପକ ହୋଇପାରିବ ବୋଲି ସେ କହିଛନ୍ତି। କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରିବାରେ କୃତ୍ରିମ ବୁଦ୍ଧିମତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ନୂଆଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆକାଶବାଣୀ ସମ୍ଭାଦ ସହ ସ୍ୱତନ୍ତ୍ର ଆଲୋଚନା କାଳରେ କ୍ଲାଇମାଗ୍ରୋ ବିଶ୍ଳେଷଣ ସଂସ୍ଥାନର ପ୍ରତିଷ୍ଠାତା ଡକ୍ଟର ହର୍ଷିତ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି କୃଷି ପାଇଁ ଜଳବାୟୁ ଆହ୍ୱାନ ମୁକାବିଲା ଦିଗରେ ଏହା ବିଶେଷ ଉପଯୋଗୀ ସାବ୍ୟସ୍ତ ହେଉଛି। କୃତ୍ରିମ ବୁଦ୍ଧିମତା ବ୍ୟବହାର ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ଅମଳ ଢାଞ୍ଚା କୀଟପତଙ୍ଗର ପ୍ରାଦୁର୍ଭାବ ତଥା ପାଣିପାଗ ତଥ୍ୟ ବିଶ୍ଳେଷଣ ଆଦି ପୂର୍ବାନୁମାନ କରାଯାଇପାରୁଛି ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଆର୍ଥିକ ଠକେଇ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ରିଲାଏନ୍ସ କମ୍ୟୁନିକେସନ ବିରୁଦ୍ଧରେ ସିବିଆଇ ଏକ ନୂତନ ମାମଲା ପଞ୍ଜିକରଣ କରିଛି। ବ୍ୟାଙ୍କ ଅଫ୍ ବରୋଦାକୁ ଠକିବା ଏବଂ 2,220 କୋଟି ଟଙ୍କାରୁ ଅଧିକ କ୍ଷତି ପହଞ୍ଚାଇବା ଅଭିଯୋଗ ନେଇ ଏହି ମାମଲା ପଞ୍ଜିକୃତ ହୋଇଥିବା ସିବିଆଇ କହିଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ଗ୍ରୁପ୍ର ସୁପର 8 ପର୍ଯ୍ୟାୟ ମ୍ୟାଚ୍ରେ ଏବେ ଭାରତ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଜିମ୍ବାୱେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 1 ଓଭରରେ 13 ରନ୍ ସଂଗ୍ରହ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଭାରତ ଇସ୍ରାଏଲ୍ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ବିଶ୍ୱାସ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ଦେଶରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ବାହାର କରିବାକୁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାହତ ଯୋଜନା ଅଧୀନରେ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁଛି 1,50,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଏବଂ ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜିର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଜିମ୍ବାୱେ ମଧ୍ୟରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।